ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ସମ୍ମାନନିଧିର ସପ୍ତଦଶ କୀର୍ତ୍ତି ଅର୍ଥ ବାବଦକୁ ଅନୁମୋଦନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି, ମୁଖ୍ୟମନ୍ତ୍ରୀ ଚୟନ ନେଇ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ ଦୁଇ କେନ୍ଦ୍ରମନ୍ତ୍ରୀ। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି। ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର, ଆଜି ଅନୁଷ୍ଠିତ ହେବ ଦେବବିବାହ। ଏବଂ ରାଜ୍ୟରେ ଆଉ ଚାରିଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ। ଦେଶର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଲାଗି ଦାୟିତ୍ୱ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନନିଧି ଅନ୍ତର୍ଗତ ସପ୍ତଦଶ କିସ୍ତି ପ୍ରଦାନ କରିଛନ୍ତି। ଏଥିରେ 9,30,00,000 କୃଷକ ପରିବାରକୁ 20,000 କୋଟିରୁ ଅଧିକ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ପ୍ରଥମ ନିଷ୍ପତ୍ତି ନୂଆ ସରକାରର କୃଷକମାନଙ୍କ କଲ୍ୟାଣ ଲାଗି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ସେ କହିଛନ୍ତି ତାଙ୍କ ସରକାର କୃଷକମାନଙ୍କ କଲ୍ୟାଣ ନିମନ୍ତେ ପ୍ରତିଶ୍ରତିବଦ୍ଧ। ଆଗାମୀ ଦିନରେ କୃଷକ ଏବଂ କୃଷିକ୍ଷେତ୍ରର ବିକାଶ ଲାଗି ଅନେକଗୁଡ଼ିଏ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, 2019ରେ ଆରମ୍ଭ ହୋଇଥିବା ପିଏମ୍ କିଷାନ ଯୋଜନା ଜରିଆରେ ପ୍ରତ୍ୟେକ ବର୍ଷ 3ଟି କିସ୍ତିରେ 6,000 ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଏ। ଆଜି ପର୍ଯ୍ୟନ୍ତ 11 କୋଟିରୁ ଅଧିକ କୃଷକ ପରିବାରକୁ 3,00,000 କୋଟିରୁ ଅଧିକ ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ଓଡ଼ିଶାରେ ଆସନ୍ତା 12 ତାରିଖ ବୁଧବାର ଦିନ ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଅପରାହ୍ନ 4:45ରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ବିଜେପି ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୟନ ନେଇ ଚୂଡ଼ାନ୍ତ ନିଷ୍ପଭି ଗ୍ରହଣ କରିବ। 11 ତାରିଖରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପି ପକ୍ଷରୁ 2 ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପିନ୍ଦ୍ର ଯାଦବ ଆସନ୍ତାକାଲି ବିଜେପି ବିଧାୟକ ଦଳ ବୈଠକରେ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଜନତା ମଇଦାନରେ ସ୍ୱତନ୍ତ୍ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ଯୋଗଦେବେ। ସେହିଦିନ ଭୁବନେଶ୍ୱରରେ ଏକ ରୋଡ୍ ଶୋ'ରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶପଥ ଗ୍ରହଣ ଉତ୍ସବ ଏବଂ ରୋଡ୍ ଶୋ'କୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ପ୍ରଧାନମନ୍ତ୍ରୀ ଅପରାହ୍ନ 2:10ରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚବା ପରେ ସେଠାରୁ ରାଜଭବନ ଯିବେ। ରାଜଭବନରୁ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜନତା ମଇଦାନ ଯାଇ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ କଟକ ଭୁବନେଶ୍ୱର ଟ୍ରାଫିକ୍ ପୁଲିସ୍ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଛି। ବୈଠକ ପରେ ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି
ଏୟାରପୋର୍ଟରେ ସୁରକ୍ଷା, ତା ବାଦ ରୁଟ୍ ଲାଇନିଂ ଏବଂ ରାଜଭବନର ସୁରକ୍ଷା ଏବଂ ଜନତା ମଇଦାନରେ ଯେଉଁ ଭେନ୍ୟୁ ସ୍ଥଳ ରହିଛି ତାହାର ସୁରକ୍ଷା, ଏସବୁ ସୁରକ୍ଷା ବ୍ୟବସ୍ଥାକୁ ଅଲରେଡି ଆମେ ପ୍ରିଲିମିନାରି ଷ୍ଟାଡିଜ୍ରେ କରିଥିଲୁ। ଖୁବ୍ ଶୀଘ୍ର ସେଟାକୁ ଆମେ ଚୂଡ଼ାନ୍ତ କରିବୁ, ଯେହେତୁ ଆମ ପାଖରେ ପ୍ରୋଗ୍ରାମ୍ ପହଞ୍ଚି ସାରିଛି। ଅଲରେଡି ଯେହେତୁ ଭେନ୍ୟୁ ଫାଇନାଲାଇଜ୍ ହୋଇଛି, ଅଲମୋଷ୍ଟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି, ଆମେ ତାକୁ ଭେନ୍ୟୁକୁ ସବୁଦିନ ତାର ଯେଉଁ ଆଣ୍ଟି ସାବୋଟେଜ୍ ଚେକ୍ ଆମେ କରୁଛୁ। ଡଗ୍ ସ୍କ୍ୱାଡ୍ ଏବଂ ଯେଉଁ ଆମର ଏଏସ୍ ଟିମ୍ ରହିଛନ୍ତି ସେମାନେ ସବୁଦିନ ବାରମ୍ବାର ଗସ୍ତ କରି ସେଟାକୁ ସାନିଟାଇଜ୍ କରିକି ରଖାଯାଇଛି। ଏବଂ ପାଖରେ ଯେତିକି ହାଇରାଇଜ୍ ବିଲ୍ଡିଂ ରହିଛି ସେଗୁଡ଼ାକରେ ମଧ୍ୟ ଆମର ମୁତୟନ କରାଯିବ। ଆଉ ଅଲରେଡି ସବୁଦିନ ପ୍ରାୟ ଆମେ ରାତିରେ ବ୍ଲକିଂ ଚେକିଂ କରୁଛୁ, ବିଭିନ୍ନ ହୋଟେଲ ଚେକିଂ ମଧ୍ୟ ଜାରି ରହିଛି। ତେଣୁ ବ୍ଲୁ ବୁକ୍ ଅନୁସାରେ ଯେଉଁ ସୁରକ୍ଷା ବ୍ୟବସ୍ଥା ସେଟା ଆମେ ପୂରାପୂରି ଭାବରେ କରୁଛୁ, ଯେମିତି କୌଣସି ଅସୁବିଧା ହେବନି। ତା ବାଦ ବହୁତ ଲୋକ ସମାଗମ ହେବାର ସମ୍ଭାବନା ରହିଛି, ସେମାନେ କେଉଁ ରୁଟ୍ ଦେଇକି ଆସିବେ, କେଉଁଠି ପାର୍କିଂ କରିବେ, କେମିତି ଭେନ୍ୟୁ ସ୍ଥଳକୁ ଆସିବେ, ତାହା ନେଇକି ଆମେ ସ୍ୱତନ୍ତ୍ର ଭାବରେ ଅଲଗା ଭାବରେ ଗାଇଡ୍ଲାଇନ୍ ମଧ୍ୟ ଜାରି କରିବୁ।
କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ହଜ୍ ଖାସ୍ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଦେଶବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ ଶ୍ରୀ ମୋଦିଙ୍କ କାର୍ଯ୍ୟକାଳକୁ ସଫଳ କାର୍ଯ୍ୟକାଳ ବୋଲି ବର୍ଷ୍ଣନା କରିଛନ୍ତି। ଏହାଛଡ଼ା ଓଡ଼ିଶାର ତିନିଜଣ ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱନୀ ବୈଷ୍ଣବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାରୁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି ପାଇଛି। ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଅଂଶୁଘାତ ମୃତ୍ୟୁକୁ ନେଇ ମୋଟ 151ଟି ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ 41 ଜଣଙ୍କ ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଛି ବୋଲି ଜଣାପଡ଼ିଛି। ସେହିଭଳି 37 ଜଣଙ୍କ ମୃତ୍ୟୁ ଅନ୍ୟ କାରଣରୁ ହୋଇଥିବା ସେ କହିଛନ୍ତି। ସେ କହିଛନ୍ତି ଅନ୍ୟ 73ଟି ମାମଲାର ଯାଞ୍ଚ ଚାଲିଛି। ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ଏହି ଘଟଣାରେ କିଛି ମୃତଦେହ ପରିବାର ଲୋକମାନେ ବ୍ୟବଚ୍ଛେଦ ନ କରି ନେଇଯାଇଥିବା ଶ୍ରୀ ମିଶ୍ର କହିଛନ୍ତି। ଗତକାଲି ସୁଦ୍ଧା ଅଂଶୁଘାତରେ ଆକ୍ରାନ୍ତ ହୋଇ 16 ଜଣ ଲୋକ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିହିତ ହେଉଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲାରେ ଆନ୍ଥ୍ରାକ୍ସ ରୋଗ ବ୍ୟାପୁଥିବା ଜଣାପଡ଼ିଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି କୋରାପୁଟର ଲକ୍ଷ୍ମୀପୁର ଓ ଦଶମନ୍ତପୁରରେ ଆନ୍ଥ୍ରାକ୍ସ ରୋଗ ଚିହ୍ନଟ ହୋଇଛି। ଏପର୍ଯ୍ୟନ୍ତ 11ଟି ମାମଲାରୁ 2 ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସ୍ୱଷ୍ଟ ହୋଇଛି। ରିପୋର୍ଟ ଆସିବା ପରେ ଅନ୍ୟମାନେ ଏଥିରେ ଆକ୍ରାନ୍ତ କି ନୁହେଁ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ତେବେ ଆକ୍ରାନ୍ତମାନଙ୍କ ଅବସ୍ଥା ସ୍ଥିର ରହିଛି। ସ୍ୱାସ୍ଥ୍ୟ ବିଭାଗର ଏକ ର୍ୟାପିଡ୍ ଆକ୍ସନ ଟିମ୍ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ଜଣାପଡ଼ିଛି। ଶୀତଳ ଷଷ୍ଠୀ ପାଇଁ ସମ୍ଭଲପୁର ଉତ୍ସବ ମୁଖର ହୋଇଛି। ଆଜି ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ବରବେଶରେ ସଜିତ ହୋଇ ଶୋଭାଯାତ୍ରାରେ ବାହାରିବେ ଦେବଦେବ ମହାଦେବ। ଗତକାଲି ବିଭିନ୍ନ ପଡ଼ାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇଛି। ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପତର ପେଣ୍ଡିବା ନିର୍ବନ୍ଧ ଏବଂ ଗୁଆଗୁଣ୍ଡା ବା ନିୟୁତା ବିଧି ଗତକାଲି ସମ୍ପନ୍ନ ହୋଇଥିଲା। ଆଜି ସୋମବାର ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମହାଦେବ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ଏଥିପାଇଁ ଶିବାଳୟମାନଙ୍କରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ପାର୍ବତୀଙ୍କ କନ୍ୟାପକ୍ଷ ଭୂମିକାରେ ଥିବା ଦମ୍ପତିମାନେ ବରବେଶରେ ମହାଦେବଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛନ୍ତି। ସମ୍ପୂର୍ଣ୍ଣ ଭାବରେ ଲୋକାଚାର ଓ ବୈଦିକ ରୀତିନୀତିରେ ହେବାକୁ ଥିବା ଦେବ ବିବାହ ପାଇଁ କନ୍ୟାପକ୍ଷ ନିଜର ଜ୍ଞାତି ପରିଜନକୁ ନିମନ୍ତ୍ରଣ କରିଥିବାବେଳେ ବିବାହ ପରେ ପ୍ରଦାନ କରିବା ପାଇଁ ଯାହା କିଛି ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିସାରିଛନ୍ତି। ଶିବାଳୟରେ ଭୋଳାନାଥ ବରବେଶରେ ବାହାରିବା ପୂର୍ବରୁ ଅଭିଷେକ ହେବ। ସେହିଭଳି ସୋମବାର ମଧ୍ୟାହ୍ନରେ ଗଇଁଠାଳ ପିଟା ନୀତି ଉତାରୁ ଏବର୍ଷର କନ୍ୟା ପିତାମାତା ପରିବାର ପାର୍ବତୀଙ୍କୁ ନିଜ ନିଜ ବାସଭବନକୁ ନେଇଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆସନ୍ତାକାଲି ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେବ। ବୈଦିକ ରୀତିନୀତିରେ ବର ଓ କନ୍ୟା ପିତାଙ୍କ ପକ୍ଷରୁ ଦେବଦମ୍ପତିଙ୍କ ମଙ୍ଗଳପାକ ନୀତି ସମ୍ପନ୍ନ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ଧରାକୁଟଠାରେ ପାରମ୍ପରିକ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ପାଳିତ ହେଉଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ୍ ପୁଲିସ 217ଟି ଗାଡ଼ି ଜବତ କରିଛି। ଗତ 2 ଦିନ ମଧ୍ୟରେ ଭୁବନେଶ୍ୱରରେ ଏହି ଯାଞ୍ଚ ସମୟରେ ମଦ୍ୟପାନ କରି ଗାଡ଼ି ଚାଳନା କରିବା ଏବଂ ଗାଡ଼ି ଚାଳନା ସମୟରେ ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ ଗାଡ଼ି ଚାଳନା ସମୟରେ ମଦ୍ୟପାନ କରିଥିବା ଅଭିଯୋଗରେ 105ଟି, ଭୁଲ୍ ଦିଗରେ ଗାଡ଼ି ଚାଳନା ଅଭିଯୋଗରେ 127ଟି ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଅଭିଯୋଗରେ 22ଟି ଗାଡ଼ି ଜବତ କରାଯିବା ସହ ମାମଲା ରୁଜୁ କରାଯାଇଛି। ନିଖିଳ ଓଡ଼ିଶା ଚେସ୍ ସଂଘ ପକ୍ଷରୁ ଆସନ୍ତାକାଲିଠାରୁ 13 ତାରିଖ ପର୍ଯ୍ୟନ୍ତ ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଖେଳାଳିମାନଙ୍କୁ ଜାତୀୟ ପ୍ରତିଯୋଗିତା ଲାଗି ଚୟନ କରାଯିବ ବୋଲି ଜଣାପଡ଼ିଛି। କଳାହାଣ୍ଡି କପ୍ର ସୁପର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ପୂର୍ବତଟ ରେଳବାଇ ଓଡ଼ିଶା ସି, ଭୁବନେଶ୍ୱର ଏ ଓ ବାଲେଶ୍ୱର ବିଜୟୀ ହୋଇଛନ୍ତି। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ପୂର୍ବତଟ ରେଳବାଇ 92 ରନ୍ରେ ନୟାଗଡ଼କୁ ପରାସ୍ତ କରିଛି। ସେହିପରି ସନ୍ସାଇନ୍ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ସି କଟକ ଏକୁ 6 ୱିକେଟ୍ରେ ପରାସ୍ତ କରିଥିବାବେଳେ ରେଭେନ୍ସା ଖେଳ ପଡ଼ିଆରେ ଭୁବନେଶ୍ୱର ଏ 2 ୱିକେଟ୍ରେ ଭଦ୍ରକକୁ ପରାସ୍ତ କରିଛି। ଡ୍ରିମ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ବାଲେଶ୍ୱର 9 ରନ୍ରେ ଓଡ଼ିଶା ଡିକୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ସହ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି। ଆସନ୍ତା 4 ଦିନ ଯାଏ ଏହିଭଳି ସ୍ଥିତି ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ଗ୍ରୀଷ୍ମ ପ୍ରବାହ ନେଇ 11ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲା ଲମତାପୁଟରେ ସର୍ବାଧିକ 30.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ପିଏମ୍ କିଷାନ ସମ୍ମାନ ନିଧିର 17ଶ କିସ୍ତି ଅର୍ଥ ପ୍ରଦାନକୁ ଅନୁମୋଦନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି। ମୁଖ୍ୟମନ୍ତ୍ରୀ ଚୟନ ନେଇ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ ଦୁଇ କେନ୍ଦ୍ରମନ୍ତ୍ରୀ। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 41 ବୃଦ୍ଧି। ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ଭଲପୁର, ଆଜି ଅନୁଷ୍ଠିତ ହେବ ଦେବବିବାହ। ଏବଂ ରାଜ୍ୟରେ ଆଉ 4 ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ପ୍ରସାରଣ ସନ୍ଧ୍ୟା 6:45 ରେ।